ନମସ୍କାର ଶ୍ରୋତାଗଣ, ଓଡ଼ିଶା ମୋବାଇଲ ବାଣୀର ସକାଳର ଖବରରେ ଆପଣଙ୍କୁ ସ୍ୱାଗତ। 2 ବର୍ଷ ପାଇଁ ବାସନ୍ଦ କରାଯାଉ, ଗାଭାସ୍କର କହିଛନ୍ତି। ବାରବାଟୀକୁ 2 ବର୍ଷ ପାଇଁ ବାସନ୍ଦ କରାଯାଉ, ଆସନ୍ତା 2 ବର୍ଷ ପର୍ଯ୍ୟନ୍ତ କଟକକୁ କୌଣସି ମ୍ୟାଚ୍ ଦିଆ ନ ଯାଉ। ଗତକାଲିର ଘଟଣା ପରେ ଏଭଳି ମନ୍ତବ୍ୟ ଦେଇଛନ୍ତି ଭାରତୀୟ କ୍ରିକେଟର ପୂର୍ବତନ ଅଧିନାୟକ ତଥା ଭାଷ୍ୟକାର ସୁନୀଲ ଗାଭାସ୍କର। ମ୍ୟାଚ୍ ସରିବା ପରେ ଗତକାଲି ସେ ଏଠାରେ ସାମ୍ବାଦିକମାନଙ୍କୁ କହିଥିଲେ ଯେ ବାରବାଟୀରେ ବିଭ୍ରାଟ ପାଇଁ ପୁଲିସ୍ ଅଧିକ ମାତ୍ରାରେ ଦାୟୀ। ଦର୍ଶକମାନେ ବୋତଲ ଫିଙ୍ଗି ଚାଲିଯାଇଥିଲା ବେଳେ ସେମାନେ ନୀରବ ଦ୍ରଷ୍ଟା ସାଜିଥିଲେ। ପେଣ୍ଟାଭାଲେଣ୍ଟ ଟିକା ଆଜିଠୁ, ଆସନ୍ତାକାଲି ରାଜ୍ୟବ୍ୟାପୀ ପେଣ୍ଟାଭାଲେଣ୍ଟ ଟିକା ଓ 13ଟି ଜିଲ୍ଲାର ଦ୍ୱିତୀୟ ପର୍ଯ୍ୟାୟରେ ମିଶନ ଇନ୍ଦ୍ରଧନୁଷ କାର୍ଯ୍ୟକାରୀ ହେବ। 5 ବର୍ଷରୁ କମ୍ ଶିଶୁଙ୍କ ମୃତ୍ୟୁ ହାର ରୋକିବା, ନିୟମିତ ଟିକାକରଣ ଓ ପ୍ରତିଷେଧକ କାର୍ଯ୍ୟକ୍ରମକୁ ଅଧିକ ସୁଦୃଢ଼ କରିବା ଦିଗରେ ଏହା ସହାୟକ ହେବ। ଲଘୁଚାପରେ ପରିଣତ ହେବ ଘୂର୍ଣ୍ଣିବଳୟ, 2 ଦିନ ବର୍ଷିବ। 10 ତାରିଖରୁ ଓଡ଼ିଶାରେ ମୌସୁମୀ ପ୍ରତ୍ୟାହାର। କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆସନ୍ତାକାଲି ଘନୀଭୂତ ହୋଇ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ତେବେ ଏହା ଉତ୍ତର ଆଡ଼କୁ ଗତି କରି ବାଂଲାଦେଶ ମୁହାଁ ହେବ। ଏହାର ପ୍ରଭାବରେ ଓଡ଼ିଶାରେ ବିଶେଷ ବର୍ଷା ସମ୍ଭାବନା ନାହିଁ। ତେବେ ଆସନ୍ତାକାଲି ଅବିଭକ୍ତ କଟକ ଓ ଭଦ୍ରକ ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଥିବାବେଳେ ଏହା ସଂଲଗ୍ନ ଅଞ୍ଚଳରେ ସ୍ୱଳ୍ପ ବର୍ଷା ହେବ ବୋଲି ଓୟୁଟିଏ କୃଷି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ ସୂଚନା ଦେଇଛନ୍ତି। ଗାଁ ଛାଡ଼ିଲେ 60ଟି ପରିବାର, ଓଖା ଏକ୍ସପ୍ରେସରେ ଛତିଶଗଡ଼ ଗଲେ, ସମୁଦ୍ର କୂଳରେ ପୁଣି ପୂଜା ଅର୍ଚ୍ଚନା। ଗୁଜବ ହେଉ ବା ପାଣିପାଗ ବିଭାଗର ଆଗୁଆ ସୂଚନା, କୌଣସି ପୂର୍ବାନୁମାନର ପ୍ରକୃତ ସ୍ଥିତିକୁ ଅପେକ୍ଷା କରିବାର ଧୈର୍ଯ୍ୟ ନାହିଁ। ପ୍ରଶାସନ ପକ୍ଷରୁ ଗତ କିଛି ଦିନ ତଳେ ରହିଥିବା ମକ୍ଡ୍ରଲ ପରେ ଲୋକଙ୍କ ଧାରଣା ସୁନାମି ମାଡ଼ି ଆସୁଛି। ଥାଇଲ୍ୟାଣ୍ଡ ଠାରୁ ଏହା ଭୟଙ୍କର ହେବ, ସୁନାମି ମାଡ଼ି ଆସୁଥିବାର ଭୟ ଆସିଛି ସେମାନଙ୍କୁ। କିଛି ଗାଁ ଲୋକ ସମୁଦ୍ର ଠାକୁରଙ୍କ ପୂଜାର୍ଚ୍ଚନାରେ ବ୍ୟଗ୍ର ଥିବାବେଳେ ଆଉ କିଛି ଲୋକ ଗାଁ ଛାଡ଼ିବାକୁ ଆରମ୍ଭ କଲେଣି। ନଭେମ୍ବରରେ ନିଲାମ ହେବ ଓଡ଼ିଶାର 12ଟି ଖଣି। ଚଳିତ ବର୍ଷ ନଭେମ୍ବରରେ ରାଜ୍ୟ ସରକାର 12ଟି ଖଣି ନିଲାମ କରିବେ। ଖଣିଜ ଓ ନିୟନ୍ତ୍ରଣ ନୀତି 2015 ଭିତରେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ସରକାର ଏହି ଖଣିଗୁଡ଼ିକୁ ନିଲାମ କରିବାକୁ ଚିହ୍ନଟ କରିଛନ୍ତି। ସେଥିମଧ୍ୟରେ 5ଟି ଲୁହାପଥର ଖଣି ଓ ଗୋଟିଏ ବକ୍ସାଇଟ୍ ଖଣି ଥିବାବେଳେ ଅନ୍ୟ ଖଣି ବ୍ଲକ ଗୁଡ଼ିକ ମଧ୍ୟରେ ମାଙ୍ଗାନିଜ୍, କ୍ରୋମାଇଟ୍ ଓ ସୁନାପଥର ଖଣି ରହିଛି। ଏଥିପାଇଁ ଆବଶ୍ୟକୀୟ DGPS ସର୍ଭେ ଚଳିତ ମାସ ଶେଷ ଭାଗରେ ହେବ ବୋଲି ରାଜ୍ୟ ସରକାରଙ୍କ ଖଣି ନିର୍ଦ୍ଦେଶକ ଦୀପକ ମହାନ୍ତି ପ୍ରକାଶ କରିଛନ୍ତି। ଶ୍ରୋତାଗଣ, ଯଦି ଆପଣ ଓଡ଼ିଶା ମୋବାଇଲ ବାଣୀରେ ସକାଳ ଖବର ଶୁଣିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି, ତେବେ 3 ଅଙ୍କ ଟିପି ନିଜର ମତ ନିଶ୍ଚିନ୍ତ ଦିଅନ୍ତୁ। ଧନ୍ୟବାଦ।